Vasudevaya. Hare Krishna. Amaji Pavitra Govardhan Puja Upalakshe Govardhan Kavi Shri Kichu Katha Kahiba. Tenu ei Govardhan Lila Bhagavatam Dasam Skanda Chavisha Dhyaya ରୁ ସତେଇଶ ଅଧ୍ୟାୟ ଏହି ଚାରୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏବଂ ଗୋବର୍ଦ୍ଧନଙ୍କ ବିଷୟରେ ମଧ୍ୟ ଅନ୍ୟ ସ୍ଥାନରେ ବର୍ଣ୍ଣନା ଅଛି ଏଭଳି ଭାବରେ ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ ବର୍ଣ୍ଣନା ଅଛି ଗୋପୀମାନେ ଗୋପୀଗୀତରେ ଏ କଥା କହୁଛନ୍ତି ଜହନ୍ତାୟ ମଧୁରବଳା ହରିଦାସ ବର୍ଜ୍ୟୋ ଜଗରାମ କୃଷ୍ଣ ଚରଣ ସ୍ପର୍ଶ ପ୍ରମୋଦ ମାନନ୍ତନୋତି ସହ ଗୋ ଗଣୟୋତୟୋର୍ଜା ପାନୀୟ ସୁଜବସହ କନ୍ଧର କନ୍ଧମଳେଇ ତେଣୁ ଏଇ ଯେଉଁ ଗୋବର୍ଦ୍ଧନ ଏଠି କୁହାଯାଉଛି ଗୋପୀମାନେ କହୁଛନ୍ତି ଗୋବର୍ଦ୍ଧନଙ୍କ ବିଷୟରେ ଗୋପୀମାନେ ଗୋବର୍ଦ୍ଧନଙ୍କର ଗୁଣଗାନ କରିଛନ୍ତି ଆଜି ପବିତ୍ର ଗୋବର୍ଦ୍ଧନ ଉତ୍ସବ ଉପଲକ୍ଷେ ଆମେ ସେଇ ଗୋପୀମାନଙ୍କର କଥାକୁ ପ୍ରଥମେ କହିବା ତେଣୁ ସେଠି କୁହାହେଉଛି ଯେ ପ୍ରକୃତରେ ହନ୍ତା କହିଲେ ଏଠି ଜଣେ ଆଚାର୍ଯ୍ୟ କହୁଛନ୍ତି ହର୍ଷରେ ବହୁତ ଆନନ୍ଦରେ କହୁଛନ୍ତି ଗୋପୀମାନେ ହରିଦାସ ବର୍ଜ୍ୟ ଯେତେ ହରିଦାସ ଅଛନ୍ତି ସମସ୍ତେ ପ୍ରକୃତରେ ହରିଙ୍କର ଦାସ କେହ ମାନେ କେହ ନ ମାନେ କିନ୍ତୁ ସବେ କୃଷ୍ଣର ଦାସ ଏକ ଲକ୍ଷ ଈଶ୍ୱର କୃଷ୍ଣ ଆର ସବୁ ନୃତ୍ୟ ଯାହାର ଯେଛେ ନାଚାଏ ସେ ତେଛେ କରେ ନୃତ୍ୟ କିନ୍ତୁ ଯେଉଁମାନେ ନିଜକୁ ଭଗବାନ ବୋଲି ପ୍ରତିପାଦିତ କରନ୍ତି ଭଗବାନ ଗ୍ରହଣ କରନ୍ତି ନାହିଁ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ଚାରି ପ୍ରକାର ଦୁଷ୍କୃତିବାନ ବ୍ୟକ୍ତି ଅଛନ୍ତି ନମା ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତେ ନ ରାଧମ ମାୟା ଅପୃତ ଜ୍ଞାନ ଆସୁରଂ ଭାବମାଶ୍ରିତା ଏ ବ୍ୟକ୍ତିମାନେ ଚାରି ପ୍ରକାର ଦୁଷ୍କୃତି ନ ଯେଉଁମାନଙ୍କର କୌଣସି ପୁଣ୍ୟ ନାହିଁ ପାପୀ ବ୍ୟକ୍ତି ସେଭଳି ଭାବରେ ମୂର୍ଖମାନେ ବା ଚାରି ଲକ୍ଷ ପ୍ରକାର ମନୁଷ୍ୟମାନଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର ବା ଯେଉଁମାନେ ଯଦିଓ ଜ୍ଞାନ ଅଛି କିନ୍ତୁ ତାଙ୍କର ଜ୍ଞାନ ମାୟା ଦ୍ୱାରା ଅପହରଣ ହୋଇଯାଇଛି ଏବଂ ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ କିନ୍ତୁ ଅନ୍ୟ ଚାରି ପ୍ରକାର ସୁକୃତିନ ବ୍ୟକ୍ତି ଅଛନ୍ତି ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ସେମାନେ ହେଲେ ଚତୁର୍ବିଧା ଭଜନ୍ତି ମା ଜଣା ସୁକୃତିନ ଅର୍ଜୁନ ଆର୍ଥ ଜିଜ୍ଞାସୁ ରଥାର୍ଥୀ ଜ୍ଞାନୀ ଚ ଭରତ ସ୍ଥଳ ଚାରି ପ୍ରକାର ବ୍ୟକ୍ତି ଯେଉଁମାନେ ଯେଉଁମାନେ ଦୁଃଖରେ ପଡ଼ିକରି ଭଗବାନଙ୍କ ଶରଣରେ ଯାଆନ୍ତି ଯେଉଁମାନେ ଜିଜ୍ଞାସା କରନ୍ତି ଭଗବାନଙ୍କ ବିଷୟରେ ଯେଉଁମାନଙ୍କର ଅର୍ଥ ଆବଶ୍ୟକତା ରହିଛି ଭଗବାନଙ୍କୁ ଶରଣରେ ଯାଆନ୍ତି ଏବଂ ଯେଉଁମାନେ ଜ୍ଞାନୀ ବ୍ୟକ୍ତି ଜ୍ଞାନର ଅନ୍ୱେଷଣ କରନ୍ତି ତେଣୁ ଏମାନେ ଚାରି ପ୍ରକାର ସୁକୃତିନ ବ୍ୟକ୍ତି ବା ପୁଣ୍ୟମାନ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ତେଣୁ ଆଙ୍କ ଭିତରେ ଯେଉଁମାନେ ନିଜକୁ ହରିଦାସ ବୋଲି କୁହନ୍ତି ତାଙ୍କ ଭିତରେ ମୁଖ୍ୟ ହେଉଛନ୍ତି ତିନି ଜଣ ଅଛନ୍ତି ଏଠି ଆମର ବିଶ୍ୱନାଥ ଚତୁର୍ଥ ଠାକୁର କହୁଛନ୍ତି ହରିଦାସିଷୁ ନାରଦାଦିଷୁ ଅପି ମଧ୍ୟ ମୁଖ୍ୟା ଯେ ତ୍ରୟୋ ହରିଦାସ ହରିଦାସ ହରିଦାସମାନଙ୍କ ଭିତରେ ମୁଖ୍ୟ ନାରଦ ଆଦି ଭଗବାନଙ୍କ ଅନେକ ଭକ୍ତ ଅଛନ୍ତି ତାଙ୍କ ଭିତରେ ତିନି ଜଣ ମୁଖ୍ୟ ଅଛନ୍ତି ବିଶେଷ ଭାବରେ ଭାଗବତରେ ବର୍ଣ୍ଣନା କରାଯାଇଛି ଯୁଧିଷ୍ଠିର ଉଦ୍ଧବ ଏବଂ ଗୋବର୍ଦ୍ଧନା ଯୁଧିଷ୍ଠିରଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ରାଜସ୍ୱ ଯଜ୍ଞ ବିଷୟରେ କୁହାଯାଇଛି ହରିଦାସ ରାଜସ୍ୱୀ ରାଜସ୍ୱ ମୟୋଦୟମ୍ ଯେତେବେଳେ ରାଜସ୍ୱ ଯଜ୍ଞ ହେଉଥିଲା ହରିଦାସ ଏଇ ଯୁଧିଷ୍ଠିର ମହାରାଜ ଭଗବାନଙ୍କୁ ମୁଖ୍ୟ ଆରାଧ୍ୟ ବିଷୟରେ ଗ୍ରହଣ କରି କୃଷ୍ଣଙ୍କୁ ମୁଖ୍ୟ ଆରାଧ୍ୟ କରି ଏହି ରାଜସ୍ୱ ଯଜ୍ଞ କରିଥିଲେ ସେଥିପାଇଁ ଭାଗବତରେ ବର୍ଣ୍ଣନା କରାଯାଇଛି ହରିଦାସ ରାଜସ୍ୱ ରାଜସ୍ୱ ମୟୋଦୟମ୍ ସେଇଭଳି ଭାବରେ ଯେତେବେଳେ ଉଦ୍ଧବ ଭଗବାନ ଉଦ୍ଧବଙ୍କୁ ପଠେଇଥିଲେ ବୃନ୍ଦାବନକୁ, ସେତେବେଳେ ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, କୃଷ୍ଣ ସଂସ୍ମାରୟନ ରେମେ ହରିଦାସ ବ୍ରଜୋକସାମ, ଭଗବାନଙ୍କୁ ସ୍ମରଣ କରାଉଥିଲେ, କୃଷ୍ଣଙ୍କୁ ସ୍ମରଣ କରାଉଥିଲେ, ଗୋପୀମାନଙ୍କୁ ଭଗବାନ କୃଷ୍ଣଙ୍କୁ ସ୍ମରଣ କରାଉଥିଲେ, ଏବଂ ଏହିଭଳି ଭାବରେ ହରିଦାସ ବ୍ରଜୋକସାମ ବ୍ରଜବାସୀମାନଙ୍କୁ, ବିଶେଷ ଭାବରେ ଗୋପୀମାନଙ୍କୁ, ଗୋପମାନଙ୍କୁ, ସମସ୍ତଙ୍କୁ ସମସ୍ତଙ୍କୁ ରେମେ ତାଙ୍କୁ ଆନନ୍ଦ ପ୍ରଦାନ କରୁଥିଲେ, ଇଏ ମଧ୍ୟ ହରିଦାସ ବୋଲି କୁହାଯାଇଛି। କିନ୍ତୁ ଏଠାରେ କୁହାଯାଉଛି ହରିଦାସ ବର୍ଜ୍ୟ ଶ୍ରେଷ୍ଠ, ହରିଦାସ ମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଏଇ ଗୋବର୍ଦ୍ଧନ। କୃଷ୍ଣ ସଂସ୍ମାରଣ, ତେଣୁ ଏଇ ଯେଉଁ ଗୋବର୍ଦ୍ଧନ ବିଷୟରେ କୁହାଯାଉଛି ଯେ ହରିଦାସ ରାଜସେ ହନ୍ତାୟ ହରିଦାସ ଅଦ୍ରିର ବଳା, ଗୋପୀମାନେ ତାଙ୍କ ଭିତରେ ଆଲୋଚନା କରୁଛନ୍ତି ହେ ଅବଳା, ବଳ ନାହିଁ ବୋଲି କୁହାଯାଉଛି, ସ୍ତ୍ରୀ ଲୋକମାନଙ୍କୁ ଅବଳା ବୋଲି କୁହାଯାଏ, ଯାହା ବି ହଉ ସେମାନେ ନିଜକୁ ଭାବୁଛନ୍ତି ଅବଳା ବୋଲି। ହନ୍ତାମ ଅଦ୍ରିର ବଳା ହରିଦାସ ବର୍ଜ୍ୟ, କାହିଁକି ନା ଇଏ ହରିଦାସ ହେଉଛନ୍ତି ଶ୍ରେଷ୍ଠ, ଏମାନେ ମଧ୍ୟ ନିଜକୁ ହରିଦାସ ବୋଲି କହୁଛନ୍ତି, ହରିଦାସ କିଙ୍କରିଣା ବିନା ବେତନରେ ସେ କିଙ୍କରି ବୋଲି ନିଜକୁ କହୁଛନ୍ତି, ଗୋପୀମାନେ ନିଜକୁ ମଧ୍ୟ ହରିଦାସ ବୋଲି କହୁଛନ୍ତି, କିନ୍ତୁ ଆମେ ହେଉଛୁ ଅବଳା, କିନ୍ତୁ ହରିଦାସ ବର୍ଜ୍ୟ ସିଏ ତାଙ୍କର ବଳ ରହିଛି, ସେ ହରିଦାସମାନଙ୍କ ଭିତରେ ଶ୍ରେଷ୍ଠ, କାହିଁକି ନ ଯଦ ରାମକୃଷ୍ଣ ଚରଣ ସ୍ପର୍ଶ ପ୍ରମୋଦ, ରାମକୃଷ୍ଣ ଭଗବାନ ବଳରାମ ଏବଂ କୃଷ୍ଣଙ୍କର ଚରଣ ସ୍ପର୍ଶରେ ସେ ଆନନ୍ଦିତ ହେଉଛନ୍ତି। ଆନନ୍ଦ ବୋଲି କେମିତି ଜାଣୁଛନ୍ତି ନା ତାଙ୍କର ଯେଉଁ ଶିଳାରେ ଯେଉଁ ଘାସ ଇତ୍ୟାଦି ହେଉଛନ୍ତି, ଇଏ ତାଙ୍କର ରୋମାଞ୍ଚ ବୋଲି କୁହାଯାଉଛି, ରୋମାଞ୍ଚ ଜାତ ହେଉଛି ତାଙ୍କର, ତେଣୁ ସ୍ପର୍ଶ ପ୍ରମୋଦ, ଭଗବାନ ଖାଲି ପାଦରେ ଭ୍ରମଣ କରୁଛନ୍ତି, କୌଣସି ପାଦୁକା ଗ୍ରହଣ କରିନାହାନ୍ତି ଭଗବାନ, ତେଣୁ ସେଇଥିରେ ସେମାନେ ଆନନ୍ଦିତ ହେଉଛନ୍ତି, ଚରଣ ସ୍ପର୍ଶ ପ୍ରମୋଦ। ମାନଂ ତନୋତି, ମାନଂ ତାଙ୍କୁ ଗୋବର୍ଦ୍ଧନ ଭଗବାନଙ୍କର ପୂଜା କରୁଛନ୍ତି, ସମ୍ମାନ ପ୍ରଦର୍ଶନ କରୁଛନ୍ତି, କିଭଳି ସହ ଖାଲି ଭଗବାନ ରାମକୃଷ୍ଣଙ୍କୁ ନୁହନ୍ତି, ସହ ଗୋ ଗଣୟୋ ସ୍ତୟୋର୍ଯ୍ୟ ତାଙ୍କର ଗାଭୀମାନଙ୍କ ସହିତ, ତାଙ୍କର ଗୋପବାଳକମାନଙ୍କ ସହିତ ସମସ୍ତଙ୍କୁ ସେ ସମ୍ମାନିତ କରୁଛନ୍ତି, କିଭଳି ନା ପାନୀୟ ସୁଜବସ କନ୍ଦର କନ୍ଦମୂଳେଇ, ବିଭିନ୍ନ ପ୍ରକାର ପାନୀୟ ଝରଣା ସବୁ ରହିଛି, ଜଳ ରହିଛି, ବିଭିନ୍ନ ପ୍ରକାର ଫଳରସ ସବୁ ରହିଛି, ଭଗବାନଙ୍କ ସମୟରେ ଅନେକ ଫଳ ଥିଲେ, ଆଜିକାଲି ଆଉ ଦେଖାଯାଉନାହାନ୍ତି, କିନ୍ତୁ ସେ ସମୟରେ ଅନେକ ଫଳ ଥିଲେ ଏବଂ ସେ ଫଳ ସବୁ ନାଇକି ରହୁଥିଲେ, ଜଣେ ଯାଇକି ନିଜେ ହାତରେ ତୋଳିକିରି ଆଣିପାରିବ, ଭଗବାନଙ୍କୁ ପ୍ରଦାନ କରିବା ପାଇଁ ସବୁ ନଇ ଯାଉଥିଲେ, ତେଣୁ ସେଇଭଳି ଭାବରେ ବିଭିନ୍ନ ପ୍ରକାର ପାନୀୟ ସୁଜବସ ବହୁତ ସୁନ୍ଦର ସୁନ୍ଦର ଘାସ ସବୁ ରହିଛନ୍ତି, କୋମଳ କୋମଳ ଘାସ ଗାଭୀମାନଙ୍କ ପାଇଁ ପ୍ରଦାନ କରୁଛନ୍ତି, ଗାଭୀମାନଙ୍କ ପାଇଁ, ଏବଂ କନ୍ଦର ବହୁତ ପ୍ରକାର କନ୍ଦର ସବୁ ରହିଛି ଗୋବର୍ଦ୍ଧନରେ, ଯେଉଁ କନ୍ଦରରେ ଯେଉଁ ଗୁମ୍ଫାରେ ଭଗବାନ ବିଭିନ୍ନ ଲୀଳା କରନ୍ତି, ଶୀତଦିନେ ଗରମ ସେଠି ଅନୁଭୂତ ହୁଏ, ଖରା ଗରମ ଦିନେ ଥଣ୍ଡା ଅନୁଭୂତ ହୁଏ, ଏହିଭଳି ଭାବରେ କନ୍ଦର ଏବଂ ବିଭିନ୍ନ ପ୍ରକାର କନ୍ଦମୂଳରେ ଭଗବାନଙ୍କୁ ଖାଦ୍ୟ ପ୍ରଦାନ କରନ୍ତି, କନ୍ଦ କନ୍ଦମୂଳେଇ, ଏହିଭଳି ଭାବରେ ହରିଦାସ ବର୍ଜ୍ୟ ଗୋବର୍ଦ୍ଧନ ହରିଦାସ ବି କୁହାଯାଉଛି ଏବଂ ଭଗବାନଙ୍କର ଅଭିନ୍ନ ରୂପ ମଧ୍ୟ କୁହାଯାଉଛି, ସେ ଏକ ସଙ୍ଗରେ ଭଗବାନ ଏବଂ ଭଗବାନଙ୍କ ଭକ୍ତ, ତେଣୁକରି ଭଗବାନ ଏଇ ଗୋବର୍ଦ୍ଧନ ପୂଜାଟି ଆରମ୍ଭ କରିଥିଲେ। ଏଇ ବର୍ଣ୍ଣନା କରାଯିବ ବିଶେଷ ଭାବରେ ଦଶମ ସ୍କନ୍ଧ 24-27 ଏହି 4 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ତେଣୁ ଏଇ ଯେଉଁ ଦଶମ ସ୍କନ୍ଧ 24 ଅଧ୍ୟାୟରେ ବର୍ଣ୍ଣନା କରାଯିବ ଯେ ଭଗବାନ ଯେତେବେଳେ ତେଇଶ ଅଧ୍ୟାୟରେ ଭଗବାନଙ୍କର ଯଜ୍ଞପତ୍ନୀମାନଙ୍କୁ କୃପା କରିବା ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଚବିଶ ଅଧ୍ୟାୟରେ ଏଇ ଶୀର୍ଷକ ଆସୁଛି ଇନ୍ଦ୍ର ଯଜ୍ଞ ନିବାରଣ। ଭଗବାନ ଅପି ତତ୍ରୈବ ବଳଦେବନ ସଂଯୁତ ଅପଶ୍ୟନ୍ ନିବସନ୍ ଗୋପାନ ଇନ୍ଦ୍ର ଜାଗ କୃତୋଦ୍ୟମାନ। ଭଗବାନ ଅପି ବୋଲି କୁହାଯାଉଛି, ଭଗବାନ ସେ ଭଗବାନ କହିଲେ ସବୁ ଐଶ୍ୱର୍ଯ୍ୟ ରହିଛି, ସବୁ କିଛି ଜାଣନ୍ତି ଭଗବାନ, ଏମିତି କିଛି ନାହିଁ ସେ ଭଗବାନ କିଛି ଜାଣିନାହାନ୍ତି, କୌଣସି କାରଣରୁ ଜାଣିନାହାନ୍ତି ନା। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଲେ ବେଦାହମ ସମତୀତାନି ବର୍ତ୍ତମାନାନି ଚାର୍ଜୁନ ଭବିଷ୍ୟାଣି ଚ ଭୂତାନି ମାଙ୍କୁ ବେଦନ କଶ୍ଚନ। ଭଗବାନ ସବୁ କିଛି ଜାଣନ୍ତି, ହଜାର ଲକ୍ଷ ଲକ୍ଷ କୋଟି କୋଟି ବର୍ଷ ତଳେ କ'ଣ ହେଇଥିଲା, ଯେମିତି ଭଗବତ ଗୀତାରେ ଭଗବାନ କହୁଛନ୍ତି ଇମଂ ବିବସତ ଯୋଗଂ ପ୍ରତମାନ ହମ ଅଭ୍ୟମ। ପ୍ରଭୁପାଦ ମହାରାଜ ତାଙ୍କ ଭାଷାରେ କହୁଛନ୍ତି ବାର କୋଟି ଚାରି ଲକ୍ଷ ବର୍ଷ ପୂର୍ବେ ଭଗବାନ କହିଥିଲେ ଜ୍ଞାନ, ଭଗବତ ଗୀତାର ଜ୍ଞାନ ସୂର୍ଯ୍ୟର ଦେବତା ବିଭୂଷାନଙ୍କୁ। ତେଣୁ ସେସବୁ ଭଗବାନ ଜାଣନ୍ତି, ମନେ ଅଛି ସବୁ ତାକୁ ଭଗବାନଙ୍କର, ଏବଂ କୋଟି କୋଟି ବର୍ଷ ପରେ କ'ଣ ମଧ୍ୟ ହବ ତାହା ମଧ୍ୟ ଭଗବାନ ଜାଣନ୍ତି, କିନ୍ତୁ ତଥାପି ସେ ଅଜାଣତ ବ୍ୟକ୍ତି ବୋଲି ଜଣେ କିଛି ଜାଣିନାହାନ୍ତି ଏଇଭଳି ଭାବରେ ପଚାରୁଛନ୍ତି। ବଳଦେବନ ସଂଯୁତ ବଳଦେବଙ୍କ ସହିତ ମିଶି ଅପଶ୍ୟନ୍ ନିବସନ୍ ଗୋପାନ ଇନ୍ଦ୍ର ଜାଗ କୃତୋଦ୍ୟମାନ, ଇନ୍ଦ୍ର ଯଜ୍ଞ କରିବାର ଦେଖିଲେ ଗୋପାନ ତାଙ୍କର ପିତା ନନ୍ଦ ମହାରାଜ ଏବଂ ଅନ୍ୟ ଉପାନନ୍ଦ ଇତ୍ୟାଦି ସମସ୍ତ ଗୋପମାନେ ଏଇ ଯଜ୍ଞ କରିବା ପାଇଁ ଆରମ୍ଭ କରିଥିଲେ। ଯଜ୍ଞ ଯଜ୍ଞାର୍ଥାତ୍ କର୍ମଣ ଅନ୍ୟତ୍ର ଲୋକଙ୍କ କର୍ମ, ବହୁତ ପ୍ରକାର ଯଜ୍ଞ ବିଷୟରେ ବର୍ଣ୍ଣନା କରାଯାଇଛି, ଦ୍ରବ୍ୟଯଜ୍ଞ ତପଯଜ୍ଞ ଯୋଗଯଜ୍ଞ ତଥାପରେ ସ୍ୱଧାୟ ଜ୍ଞାନ ଯଜ୍ଞ ଯଥେୟ ସଂସ୍କୃତ ପ୍ରଥା। ଏ ଭଗବତ ଗୀତା ଯେଉଁମାନେ ଅଧ୍ୟୟନ କରୁଛନ୍ତି, ଶାସ୍ତ୍ର ଯେଉଁମାନେ ଅଧ୍ୟୟନ କରୁଛନ୍ତି, ସେ ମଧ୍ୟ ଗୋଟେ ଯଜ୍ଞ। ଭଗବତ ଗୀତା ଅଷ୍ଟମ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଲେ ଅଧ୍ୟକ୍ଷତେ ଚଜ ଇମଂ ଧର୍ମ୍ୟଂ ସମ୍ବାଦ ମା ଭୟ ଜ୍ଞାନ ଯଜ୍ଞେନ ତେନଃ ମିଷ୍ଟସ୍ୟାମିତି ମେ ମତି। ଜଣେ କେବଳ ଏଇ ଭଗବତ ଗୀତାକୁ ପାଠ କରୁଛନ୍ତି ମାନେ ଅଧ୍ୟକ୍ଷତେ ଚଜ ଇମଂ ଧର୍ମ୍ୟଂ ସମ୍ବାଦ ମା ଭୟ, ଇଏ ହେଉଛି ଭଗବାନ ଏବଂ ଅର୍ଜୁନଙ୍କ ଭିତରେ ଧର୍ମ ସମ୍ବାଦ। କ'ଣ ଧର୍ମ, ଅର୍ଜୁନ ହେଉଛନ୍ତି ଧର୍ମ ସମୂଢ ଚେତା, ଧର୍ମ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି, ଭଗବାନ ଧର୍ମ ବିଷୟରେ ଜ୍ଞାନ ପ୍ରଦାନ କରୁଛନ୍ତି। କିନ୍ତୁ ଏଇଟାକୁ କେବଳ ଜଣେ ଯଦି ଅଧ୍ୟୟନ କରିବ ସେ ଜ୍ଞାନ ଯଜ୍ଞରେ ଭଗବାନଙ୍କର ଆରାଧନା କରିବ। ଏଭଳି ଭାବରେ ବେଦରେ ଅନେକ ପ୍ରକାର ଯଜ୍ଞ ବିଷୟରେ ବର୍ଣ୍ଣନା କରାଯାଇଛି, ବିଶେଷ ଭାବରେ କର୍ମକାଣ୍ଡୀୟ ଯଜ୍ଞ ବିଷୟରେ ବର୍ଣ୍ଣନା କରାଯାଇଛି। କର୍ମଜାନ ବିଦିତାନ ସର୍ବାନ ଏବଂ ଜ୍ଞାନତା ବିମୁଖ୍ୟ ସେ। କର୍ମକାଣ୍ଡୀୟ ଯଜ୍ଞ ସାଧାରଣତଃ ଲୋକମାନେ ଯେଉଁମାନେ କର୍ମକାଣ୍ଡୀୟ ଯଜ୍ଞ ପ୍ରତି ଆକୃଷ୍ଟ ହୋଇଥାନ୍ତି, ଉନ୍ନତ ଲୋକକୁ ଯିବା ପାଇଁ କର୍ମକାଣ୍ଡୀୟ ଧାରା ପ୍ରତି ଆକୃଷ୍ଟ ହୋଇଥାନ୍ତି। ଯଦିଓ ବ୍ରଜବାସୀମାନଙ୍କର ଉନ୍ନତ ଲୋକକୁ ଯିବା ପାଇଁ ସେଟା କରୁନଥିଲେ, କିନ୍ତୁ ତାଙ୍କର ଚାଲିଛି ପରମ୍ପରା ଅନୁସାରେ, ତେଣୁ ସେ କରୁଥିଲେ ଇନ୍ଦ୍ରଯଜ୍ଞ। ତେଣୁ ଭଗବାନ ଏହି ଇନ୍ଦ୍ରଯଜ୍ଞ ନିବାରଣ କରିବା ପାଇଁ ସେ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଲେ ତାଙ୍କର ପିତାଙ୍କୁ ଅନ୍ୟମାନଙ୍କୁ, କ'ଣ ପାଇଁ ଏ ଯଜ୍ଞ କରାଯାଉଛି, ଏଇଟା କିଛି ଶାସ୍ତ୍ରସମ୍ମତ ନା ଏମିତି ଲୌକିକ ଭାବରେ କରାଯାଉଛି। ତେଣୁ ନନ୍ଦ ମହାରାଜ ପ୍ରଥମେ ତ ଶୁଣୁନଥିଲେ, କିନ୍ତୁ ଯେତେବେଳେ କୃଷ୍ଣ ବହୁତ ଆଗ୍ରହ ପ୍ରକାଶ କଲେ ସେଥିପାଇଁ ସେ କହିଲେ ଯେ ପର୍ଜନ୍ୟ ଭଗବାନ ଇନ୍ଦ୍ର ମେଘା ତସ୍ୟାତ୍ମମୂର୍ତ୍ତୟ ତେଭି ତେଭି ବର୍ଷନ୍ତି ଭୂତାନାଂ ପ୍ରୀଣନଂ ଜୀବନଂ ପୟଃ। ଭଗବାନ ଇନ୍ଦ୍ର ବୋଲି କହିଲେ ଭଗବାନ ହେଉଛନ୍ତି ସେ ଇନ୍ଦ୍ର, ସାଧାରଣତଃ ଲୋକମାନେ ଦେବାଦେବୀମାନଙ୍କୁ ମଧ୍ୟ ଭଗବାନ ବୋଲି କହନ୍ତି, ଯଦିଓ ତାଙ୍କର ବହୁତ ପ୍ରକାର ରହିଛି ଭଗବାନ ଐଶ୍ୱର୍ଯ୍ୟ ରହିଛି ଦେବତାମାନଙ୍କର, କିନ୍ତୁ ତଥାପି ସେମାନେ ଦେବତା ଡେମିଗଡ୍ ପ୍ରଭୁପାଦ ମହାରାଜ କହିଲେ ଡେମିଗଡ୍, ଦେ ଆର୍ ନଟ୍ ଗଡ୍। ଭଗବାନ ହେଉଛନ୍ତି ଏକ, ତେଣୁ ଲୋକମାନେ ସେଇଟା ଜାଣନ୍ତି ନାହିଁ। ତେଣୁ ଯାହା ହଉ ଇନ୍ଦ୍ରଙ୍କ ବିଷୟରେ କହୁଛନ୍ତି ଭଗବାନ ପର୍ଜନ୍ୟ ଭଗବାନ ଇନ୍ଦ୍ର ମେଘା ତସ୍ୟ ଆତ୍ମମୂର୍ତ୍ତି ଇନ୍ଦ୍ରଙ୍କର ଆତ୍ମମୂର୍ତ୍ତି ହେଉଛି ବା ତାଙ୍କର ଏଇ ମେଘ ଦାୟିତ୍ୱରେ ସେ ରହିଛନ୍ତି, ବୃଷ୍ଟି ଦାୟିତ୍ୱରେ ସେ ରହିଛନ୍ତି। ତେ ବି ବର୍ଷନ୍ତି ଭୂତାନାଂ ପ୍ରୀଣନଂ ଜୀବନଂ ପୟଃ, ତେଣୁ ସେ ବର୍ଷା କରନ୍ତି। ତେ ଅଭିବର୍ଷନ୍ତି ଭୂତାନାଂ ପ୍ରୀଣନଂ, ବର୍ଷା ମାଧ୍ୟମରେ ବହୁତ କିଛି ଆସିଛି ଭୌତିକ ଜଗତକୁ। ଭାଗବତମ ପ୍ରଥମ ସ୍କନ୍ଧ ଦଶମ ଅଧ୍ୟାୟ ସେ କଥା କୁହାଯାଇଛି। କାମଂ ବବର୍ଷ ପର୍ଜନ୍ୟ ସର୍ବକାମ ଦୁଃଖାମୟି, ଏ ପୃଥିବୀକୁ ମହି ବୋଲି କୁହାଯାଉଛି, କାହିଁକି ନା ସେ ସର୍ବକାମ ପୂରଣ କରନ୍ତି। ଯେତେ ଜୀବ ଅଛନ୍ତି, ମନୁଷ୍ୟ ମାତ୍ର ଚାରି ପ୍ରକାର ଅଛନ୍ତି, 4,00,000 ପ୍ରକାର, ଆହୁରି 80,00,000 ପ୍ରକାର ଜୀବ ଅଛନ୍ତି, ସମସ୍ତଙ୍କର କାମନା ସେ ପୂରଣ କରନ୍ତି। ସେଥିପାଇଁ ମହି ବୋଲି କୁହାଯାଉଛି, ସର୍ବକାମ ଦୁଃଖାମୟି। ତେଣୁ ଏହି ବର୍ଷା ମାଧ୍ୟମରେ ସବୁ ପୃଥିବୀପୃଷ୍ଠକୁ ଆସେ, ସବୁ ଯେମିତି ଖଣିଜ ପଦାର୍ଥ ଇତ୍ୟାଦି, ଯେଉଁ ଶସ୍ୟ ଶାକସବଜି ଏସବୁ ଆସନ୍ତି, ସବୁ ବୀଜ ସବୁ ଆସନ୍ତି। ଆମେ ଜୀବ ମନୁଷ୍ୟମାନେ ମଧ୍ୟ ଆସନ୍ତି, ସେଇ ବୃଷ୍ଟି ମାଧ୍ୟମରେ ଆସନ୍ତି। ସେମାନେ ଏଇ ଶସ୍ୟର ଆଶ୍ରୟ ନେଇକରି ସେ ପିତାଙ୍କର ବୀର୍ଯ୍ୟକୁ ଆଶ୍ରୟ କରନ୍ତି ଏବଂ ମାଆଙ୍କର ଗର୍ଭରେ ଆଶ୍ରୟ ନିଅନ୍ତି। ତେଣୁ ଏଇଭଳି ଭାବରେ ସବୁ ରହିଛି, ବୃଷ୍ଟି ମାଧ୍ୟମରେ ସବୁ କିଛି ଆସେ। ତେ ଅଭିବର୍ଷନ୍ତି ଭୂତାନ ପ୍ରୀଣନଂ ଜୀବନଂ ପୟଃ, ତେଣୁ ଜୀବମାନଙ୍କର ଏହି ଜଳ ହେଉଛି ବହୁତ ଜୀବନ ଭଳି, ଜଳ ହିଁ ଜୀବନ ବୋଲି କୁହାଯାଏ ମଧ୍ୟ। ତେଣୁ ଆମେ ଏଇ ଇନ୍ଦ୍ର ପୂଜା କରୁଛୁ ବୋଲି କହିଲେ, କିନ୍ତୁ ଭଗବାନ ଏଇ ଇନ୍ଦ୍ର ପୂଜାକୁ ବନ୍ଦ କରିବା ପାଇଁ ସେ ଏଇ କର୍ମବାଦ ସ୍ଥାପନ କଲେ, ଏଇ ଗୋଟେ ନାସ୍ତିକବାଦ ସ୍ଥାପନ କରିଛନ୍ତି। କରିବାର ଉଦ୍ଦେଶ୍ୟ ହେଉଛି ଏଇ ଇନ୍ଦ୍ରଯଜ୍ଞକୁ ବନ୍ଦ କରିବା ପାଇଁ। ସେ କହିଲେ, ଭଗବାନ କହିଲେ ଯେ କର୍ମଣା ଜାୟନ୍ତି ଜନ୍ତୁଃ କର୍ମଣୈବ ପ୍ରଲୀୟତେ ସୁଖ ଦୁଃଖଂ ଭୟଂ କ୍ଷେମଂ କର୍ମଣୈବ ଅଭିପଦ୍ୟତେ। ଆମେ ଜୀବମାନେ ଜନ୍ତୁ ଏ କର୍ମ ଫଳ ଅନୁସାରେ ଜୀବନଯାପନ କରନ୍ତି, ଜୀବନ ଗ୍ରହଣ କରନ୍ତି, ଜୀବନ ପ୍ରାପ୍ତ ହୁଅନ୍ତି। କର୍ମଣା ଦୈବ ନେତ୍ରେଣ ଜନ୍ତୁର ଦେହ ପ୍ରତ୍ୟାୟ ଭାଗବତ ତୃତୀୟ ସ୍କନ୍ଧ 31 ଅଧ୍ୟାୟ କପିଳଦେବ ସୁଦ୍ଧା କହୁଛନ୍ତି। ଏବଂ କ୍ରମେଣ କର୍ମଣୈବ ପ୍ରଲୀୟତେ, ଏଇ କର୍ମ ଦ୍ୱାରା ହିଁ କର୍ମ ଫଳ ଅନୁସାରେ ତାଙ୍କର ଆୟୁ ଶ୍ରେୟ ଯଶ ଧର୍ମ ସବୁକିଛି, ଆୟ ଜନ୍ମ ଐଶ୍ୱର୍ଯ୍ୟ ସୁଧ ଶ୍ରୀ ଏସବୁ କିଛି କର୍ମଫଳ ଅନୁସାରେ ଜଣେ ପ୍ରାପ୍ତ ହୁଏ। କେଉଁଠି ଜନ୍ମ ନେବ, କେତେ ବର୍ଷ ବଞ୍ଚିବ, କେତେ ଆୟୁଷ, କେତେ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବ, କେତେ ବିଦ୍ୟା ପ୍ରାପ୍ତ ହେବ, କେତେ ଧନ ପ୍ରାପ୍ତ ହେବ, ଏସବୁ ପୂର୍ବ କର୍ମଫଳ ଅନୁସାରେ ନିର୍ଦ୍ଧାରିତ ହେଇଛି। ସୁଖ ଦୁଃଖଂ ଭୟଂ କ୍ଷେମଂ କର୍ମଣୈ ବା ଅଭିପଦ୍ୟତେ, କେତେ ସୁଖ ପାଉଛି, କେତେବେଳେ ଦୁଃଖ ପାଉଛି, କେତେବେଳେ ଭୟ ପାଉଛି, କେତେବେଳେ ଆନନ୍ଦ ପ୍ରାପ୍ତ ହେଉଛି, କ୍ଷମ ବା ମଙ୍ଗଳ ପ୍ରାପ୍ତ ହେଉଛି, ଏସବୁ କର୍ମଫଳ ଅନୁସାରେ ଜଣେ ପ୍ରାପ୍ତ ହେଉଛି। ତେଣୁ ଏଇ ଯେଉଁ ରହିଛି, ରଜସା ଯଦି ତ ମେଘା ବର୍ଷନ୍ତି ଅମ୍ବୁନି ସର୍ବଧ ପ୍ରଜା ସ୍ତ୍ରୀରେ ସିଦ୍ଧନ୍ତି ମହେନ୍ଦ୍ର କିଂ କରି ସେ ଇନ୍ଦ୍ରଙ୍କୁ ଯେଉଁ ଗର୍ଭକୁ ନାଶ କରିବା ପାଇଁ ଇନ୍ଦ୍ରଙ୍କୁ କ୍ରୋଧଜାତ କରୁଛନ୍ତି। ଇନ୍ଦ୍ରଙ୍କ ପାଠରେ କହୁଛନ୍ତି ଏ ଯେଉଁ ମେଘ ବା ବୃଷ୍ଟି ହେଉଛି ରଜଗୁଣ ଦ୍ୱାରା ହେଉଛି, ଭୌତିକ ଯୋଗ ସବୁକିଛି ଗୁଣ ଦ୍ୱାରା ହିଁ ହେଉଛନ୍ତି। ଦେବତାମାନେ ମଧ୍ୟ ଗୁଣର ଦ୍ୱାରା ନିୟନ୍ତ୍ରିତ ହେଇକି ରହିଛନ୍ତି। କୃଷି ରଜସା ଚୋଦିତ ମେଘା, ଏ ଯେଉଁ ବୃଷ୍ଟି ହେଉଛି ଏ ରଜ ଗୁଣ ଦ୍ୱାରା ସେ ବୃଷ୍ଟି କରୁଛି, ବୃଷ୍ଟି ହେଉଛି। ବର୍ଷନ୍ତି ଅମ୍ବୁନି ସର୍ବତଃ, ଏଇ ଯେଉଁ ଜଳ ଆସୁଛି ବୃଷ୍ଟି ହେଉଛି, ସମୁଦ୍ରରେ କ'ଣ ଜଳ ଆବଶ୍ୟକତା ରହିଛି, କିନ୍ତୁ ସମୁଦ୍ରରେ କେମିତି ଜଳ ଆସୁଛି ବୃଷ୍ଟି ହେଉଛି, ସବୁଠି ବୃଷ୍ଟି ହେଉଛି। ପ୍ରଜା ସ୍ତ୍ରୀରେ ବି ସିଦ୍ଧାନ୍ତି, ସେ ତାଦ୍ୱାରା ଜୀବମାନେ ଜୀବନ ଧାରଣ କରୁଛନ୍ତି ପ୍ରଜାମାନେ। ତେଣୁ ମହେନ୍ଦ୍ର କିଂ କରିଛନ୍ତି, ମହେନ୍ଦ୍ର କ'ଣ କରିବ, ତେଣୁ ଏଇ ଇନ୍ଦ୍ରଙ୍କୁ କ୍ରୋଧ ପ୍ରଦାନ କରିବା ପାଇଁ ଭଗବାନ ଏଇଭଳି ଭାବରେ ଯୁକ୍ତି ବାଟୁଛନ୍ତି। ତେଣୁ ଏଇଭଳି ଭାବରେ ଅନେକ ଯୁକ୍ତି ପ୍ରଦାନ କରି ଅନ୍ତିମରେ କହିଲେ ଯେ ଏତନ୍ ମମ ମତଂ ତାତ କ୍ରିୟତାଂ ଯଦି ରୋଚତେ ଅୟଂ ଗୋ ବ୍ରାହ୍ମଣା ଦ୍ରୀଣାଂ ମୟଂ ଚ ଦୈତୁ ମଖ। ତେଣୁ ଆମର କର୍ତ୍ତବ୍ୟ ହେଉଛି, ଆମେ ହେଉଛେ ବୈଶ୍ୟ। ବୈଶ୍ୟର କର୍ମ ହେଉଛି କୃଷି ବାଣିଜ୍ୟ ଗୋରକ୍ଷା କୃଷିତମ ତୁର୍ଯ୍ୟମ ଉଚ୍ଚତେ। କୃଷି ଗୋରକ୍ଷା ବାଣିଜ୍ୟ ଏ ତିନୋଟି କହିଥିଲୁ ଭଗବତ ଗୀତାରେ। ଏ ଭାଗବତମରେ ଆଉ ଗୋଟେ ଆଡ୍ କଲେ, ଯୋଗ କଲେ, ସେଟା ହେଉଛି କୃଷିତମ ବା ଏ ସୁଧ ପ୍ରଦାନ କରିବା, ଲୋନ୍ ଦେବା। ଏ ଚତୁର୍ଥ ବୃତ୍ତି ବୋଲି କହିଲେ। ବାର୍ତ୍ତା ଚତୁର୍ବିଧା ତତ୍ର, ଏ ବୈଶ୍ୟର ଚାରି ପ୍ରକାର ବୃତ୍ତି ରହିଛି। ତା ଦେହରୁ ଆମର ହେଉଛି ମୁଖ୍ୟ ବୃତ୍ତି ହେଉଛି ଗୋ ଗୋରକ୍ଷା, ଗୋ ବୃତ୍ତି ହେଉ ମନିଷମ। ତେଣୁ ଆମେ ଏଇ ଯେଉଁ ଗୋବର୍ଦ୍ଧନ ରହିଛନ୍ତି, ଏ ଗୋବର୍ଦ୍ଧନ ପୂଜା କରିବା, ଗୋବର୍ଦ୍ଧନ ପୂଜା କରିବା। ବୈଷ୍ଣବ ତୋଷଣରେ କୁହାଯାଉଛି ଇନ୍ଦ୍ରଙ୍କୁ କେମିତି ଅଧିକ କୋପ ଉତ୍ପାଦନ ହିଁ ମୁଖ୍ୟ ତାତ୍ପର୍ଯ୍ୟ। ଏକ ଉତ୍ସବର ମୁଖ୍ୟ ତାତ୍ପର୍ଯ୍ୟ ସେଇଟା, କାମ କ୍ରୋଧ କ୍ରୋଧ ବିଜାୟତେ। କାମ ଯେତେବେଳେ ଜଣଙ୍କର ବାଧାପ୍ରାପ୍ତ ହୁଏ, ସେତେବେଳେ କ୍ରୋଧ ଜାତ ହୁଏ। ତେଣୁ ଇନ୍ଦ୍ରଙ୍କୁ ଯେଉଁ ପୂଜା କରାଯାଉଥିଲା, ତାଙ୍କର ବହୁତ ଗର୍ବ ହେଇଯାଇଥିଲା। ତେଣୁ ଏ ଗର୍ବ ଭଗବାନ ଭଙ୍ଗ କଲେ। ତେଣୁ ଏ ଯେଉଁ କାମଟା ଯେତେବେଳେ ବାଧାପ୍ରାପ୍ତ ହେଲା, ସେତେବେଳେ କ୍ରୋଧ ଆସିଲା। ତେଣୁ କ୍ରୋଧରେ ଇନ୍ଦ୍ର କହୁଛନ୍ତି, ବାଚାଳଂ ବାଳିସଂ ସ୍ତବ୍ଧଂ ଅଜ୍ଞଂ ପଣ୍ଡିତମାନିନ କୃଷ୍ଣ ମର୍ତ୍ତ୍ୟମ ଉପାଶ୍ରିତ ଗୋପାମେ ଚକ୍ରୁଡ଼ ପ୍ରିୟ। ଇଏ ଗୋଟେ ସାମାନ୍ୟ ପିଲା, ବାଚାଳ 7 ବର୍ଷର ବାଳକ, ବାଳକ ଭଳିଆ ବାଚାଳ ଭଳିଆ କଥା କହୁଛି। ବାଳିସଂ ଏଠି କୁହାଯାଉଛି ବାଚାଳଂ ବାଳିସଂ। ଅବଶ୍ୟ ଏଇଟା ଯଦିଓ ଭଗବାନଙ୍କର ଅପମାନ ସୂଚକ କଥା କୁହାଯାଉଛି, କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷ୍ୟରେ କହୁଛନ୍ତି, ୟାଦ୍ୱାରା ଭଗବାନଙ୍କର ଇନ୍ଦ୍ରସ୍ୟ ଭାରତୀ କୃଷ୍ଣଂ ସ୍ତୌତି। ସରସ୍ୱତୀ ଦେବୀ ଇନ୍ଦ୍ରଙ୍କର ଏଇ କ୍ରୋଧରେ ବା ଇନ୍ଦ୍ରଙ୍କର ଏଇ ଅପମାନ ସୂଚକ କଥାରେ ମଧ୍ୟ ଭଗବାନଙ୍କର ସ୍ତୁତି କରୁଛନ୍ତି, ସରସ୍ୱତୀ ଦେବୀଙ୍କର କୃପାରୁ ଏଇଟା ହେଉଛି। ବାଚାଳଂ ବାଳିସଂ ସ୍ତବ୍ଧଂ ଅଜ୍ଞଂ ପଣ୍ଡିତମାନିନ କୃଷ୍ଣମର୍ତ୍ତ୍ୟମ ଉପାସିତ ଗୋପାମେ ଚକ୍ରୁଡ଼ ପ୍ରିୟମ। ଏ ସାମାନ୍ୟ ବାଳକ ଏ ବହୁତ ସ୍ତବ୍ଧ, ବହୁତ ଗର୍ବୀ, ନିଜେ ସ୍ତବ୍ଧ ଅଛନ୍ତି, କିନ୍ତୁ ସେ ଭାବୁଛନ୍ତି ଅନ୍ୟ କୃଷ୍ଣ ହେଉଛନ୍ତି ସ୍ତବ୍ଧ। ଏବଂ ସେ ମୂର୍ଖ, ପାଠ ପଢ଼ିନି, ନିଜକୁ ପଣ୍ଡିତ ବୋଲି ଘୋଷଣା କରୁଛି। ତେଣୁ ଏଇଭଳି ଭାବରେ ମର୍ତ୍ତ୍ୟ ଲୋକରେ ସେ କୃଷ୍ଣ ମୃତ୍ୟୁବରଣ କରିବା, ସେଇ କୃଷ୍ଣଙ୍କର ଆଶ୍ରୟ ଗ୍ରହଣ କରିକିରି ଗୋପାମାନେ ମଧ୍ୟ ମୋର ଅପ୍ରିୟ କଲେ, ଏଥିରେ ଭଗବାନଙ୍କର ସ୍ତୁତି ମଧ୍ୟ କରାଯାଇଛି। କିଭଳି ନା ବାଚାଳଂ କହିଲେ ଶାସ୍ତ୍ର ଯୋନି, ଶାସ୍ତ୍ରର ଉତ୍ସ ହେଉଛନ୍ତି ସେ ବାଚାଳଂ, ସେ ତାର ଅର୍ଥ ଗୋଟିଏ ରହୁଛି ଅର୍ଥ ଶାସ୍ତ୍ର ଯୋନି। ବାଳିସମ୍ ଏବଂ ଅପି ଶିଶୁବାନ ନିରଭିମାନିନମ୍, ବାଳିସ କହିଲେ ଛୋଟ ପିଲା ବାଳକ ଭଳି, ତାର କ'ଣ ଜ୍ଞାନ ନାହିଁ, କିନ୍ତୁ ତାର ଆଉ ଗୋଟେ ଅର୍ଥ ହେଉଛି ଶିଶୁବାନ ନିରଭିମାନିନମ୍, ଶିଶୁ ଭଳି ତାଙ୍କର ଅଭିମାନ ନାହିଁ। ଆଚାଳ ବାଳିସ ସ୍ତବ୍ଧମ୍, ସ୍ତବ୍ଧମ୍ କହିଲେ ଯେଉଁ ଗର୍ବୀ ରହୁଛନ୍ତି, ତାର ଆଉ ଗୋଟେ ଅର୍ଥ ହେଉଛି ସ୍ତବ୍ଧମନ୍ୟସ୍ୟ ବନ୍ଧ୍ୟସ୍ୟା ଭାବାତ୍ ଅନମ୍ରମ୍। ସ୍ତବ୍ଧମନ୍ୟସ୍ୟ ବନ୍ଧ୍ୟସ୍ୟା ଭାବାତ୍, ସ୍ତବ୍ଧମନ୍ୟ ତାର ଅର୍ଥ ହେଉଛି ତାଙ୍କର ଆଉ ବନ୍ଦନା କାହାକୁ କରିବାର ନାହିଁ, ଅଭାବ ଅନମ୍ରମ୍, ସେ ସମସ୍ତଙ୍କର ବନ୍ଧ୍ୟ, ତାର ଅର୍ଥ ହେଉଛି ସେଇଟା ଅନମ୍ରମ୍। ତେଣୁ ଆଉ ଗୋଟେ ଶବ୍ଦର ଅର୍ଥ ଆଉ ଗୋଟେ ହେଉଛି ଅଜ୍ଞ, ନାସ୍ତି ଅଜ୍ଞ ଯସ୍ମାତଂ ସର୍ବଜ୍ଞ ଇତି ଅର୍ଥ। ଅଜ୍ଞର ଆଉ ଗୋଟେ ଅର୍ଥ ହେଉଛି ତାଙ୍କର କିଛି ଅଜଣା ନାହିଁ, ତାଙ୍କ ପାଇଁ କିଛି ନାସ୍ତି ଅଜ୍ଞ ଯସ୍ମା, ତାଙ୍କ ପାଖରେ ଆଉ କିଛି ଅଜଣା ନାହିଁ, ସେ ହେଉଛନ୍ତି ଅଜ୍ଞ, ଅର୍ଥାତ୍ ସର୍ବଜ୍ଞ ଇତି ଅର୍ଥ। ଆଉ ପଣ୍ଡିତ ମାନିନମ୍ର ଆଉ ଗୋଟେ ଅର୍ଥ ହେଉଛି ଯେ ବ୍ରହ୍ମବିଦାଂ ବହୁମାନନୀୟମ୍ କୃଷ୍ଣ ସଦାନନ୍ଦ ରୂପଂ ପରମ ବ୍ରହ୍ମ। ବ୍ରହ୍ମବିଦାଂ ଯେଉଁମାନେ ବ୍ରହ୍ମ ଜାଣନ୍ତି ସେମାନେ ପଣ୍ଡିତମାନେ ସେମାନେ ମଧ୍ୟ କୃଷ୍ଣ ଭଗବାନଙ୍କୁ ବହୁମାନନ କରନ୍ତି। ପଣ୍ଡିତ ମାନିନମ୍ ତାର ଆଉ ଗୋଟେ ଅର୍ଥ ହେଉଛି ଏଇଟା। ଏବଂ କୃଷ୍ଣ ମର୍ତ୍ତ୍ୟ ଉପାସିତ ଯେଉଁ କହିଲେ କୃଷ୍ଣର ଅର୍ଥ ହେଉଛି ସଦାନନ୍ଦ ରୂପଂ ପରମ ବ୍ରହ୍ମ। ଏଇଭଳି ଭାବରେ ଏଇ ଅପମାନ ସୂଚକ କଥାରେ ମଧ୍ୟ ଭଗବାନଙ୍କର ଗୁଣଗାନ କରାଯାଉଛି। ତେଣୁ ଏଇଭଳି ଭାବରେ ଇନ୍ଦ୍ର ବହୁତ କ୍ରୋଧ ପ୍ରକାଶ କରି ସମ୍ବର୍ତ୍ତକ ମେଘ ଯେଉଁଟାକ ଯେଉଁ ସବୁ ଯେତେବେଳେ ଜଗତ ଧ୍ୱଂସ ହୁଏ ସେହି ସମୟରେ ବୃଷ୍ଟି ହୁଏ ସମ୍ବର୍ତ୍ତକ ମେଘ, ସେହି ମେଘକୁ ଆଦେଶ ଦେଲେ ଯାଅ ବ୍ରଜବାସୀମାନଙ୍କୁ ଧ୍ୱଂସ କରିଦିଅ, ଗାଭୀମାନଙ୍କୁ ଧ୍ୱଂସ କରିଦିଅ, ବ୍ରଜବାସୀମାନଙ୍କୁ ଧ୍ୱଂସ କରିଦିଅ। ଏହିଭଳି ଭାବରେ ଯେତେବେଳେ ଭୀଷଣ ବୃଷ୍ଟି ଆରମ୍ଭ ହେଲା, ଆଜି ମଧ୍ୟ ଏଠାରେ ମାୟାପୁରରେ ବହୁତ ବୃଷ୍ଟି ହେଉଛି, ତେଣୁ ସେଠି କୁହାଯାଉଛି ସବୁ ଗୋପବାସୀମାନେ ସବୁ ଆସି କୃଷ୍ଣଙ୍କୁ ପ୍ରାର୍ଥନା କଲେ ଆମକୁ ରକ୍ଷା କର। ତେଣୁ ଭଗବାନ ଚିନ୍ତା କରୁଛନ୍ତି ଦେଶସ୍ମାତ୍ ମତ୍ ଶରଣଂ ଗୋଷ୍ଠଂ ମନ୍ନାଥଂ ମତ୍ ପରିଗ୍ରହଂ ଗୋପାଏ ସ୍ୱାତ୍ମ ଯୋଗେନ ସ୍ୱୟଂ ମେ ବ୍ରତାୟିତ। ଭଗବାନ ଚିନ୍ତା କରୁଛନ୍ତି ଏ ମୋର ବ୍ରତ, ମୋର ଯେ ଶରଣରେ ଆସିବ ମୁଁ ତାକୁ ରକ୍ଷା କରିବି, ରଖିଶ୍ୟାମି ନିୟମ ସଂକଳ୍ପ ବା ଇଏ ହେଉଛି ମୋର ସଂକଳ୍ପ, ମୋର ବ୍ରତ, ମୋର ଶରଣ ଯେଉଁମାନେ ଆସିବେ ମୁଁ ତାଙ୍କୁ ରକ୍ଷା କରିବି କୃଷ୍ଣଙ୍କ ଶରଣ। ତେଣୁ ତସ୍ମାତ୍ ମତ୍ ଶରଣ ଗୋଷ୍ଠଂ ମନ୍ନାଥ ମତ୍ ପରିଗ୍ରହ ମୋତେ ସେମାନେ ନାଥ ବୋଲି ଗ୍ରହଣ କରୁଛନ୍ତି। ତେଣୁ ଗୋପାଳ ସ୍ୱାତ୍ମଯୋଗୀ ମୁଁ ତାଙ୍କୁ ଆତ୍ମଯୋଗରେ ମୁଁ ତାଙ୍କୁ ରକ୍ଷା କରିବି ପାଳନ କରିବି। ସ୍ୱୟଂ ବ୍ରତ ଆୟିତ ଏ ମୋର ବ୍ରତ। ତେଣୁ ଇତି ଉକ୍ତ କେନ ଇତି ଉକ୍ତ ଏକେନ ହସ୍ତେନ କୃତ୍ୱା ଗୋବର୍ଦ୍ଧନା ଚଳ। ତେଣୁ ଏତି କହି ଭଗବାନ ଏକ ହାତରେ କୁହାଯାଉଛି ବାମ ହସ୍ତେ, ବାମ ହସ୍ତରେ ବା କାଳିଆ ମୁଠିରେ ସେ ଗୋବର୍ଦ୍ଧନା ଚଳ ଗୋବର୍ଦ୍ଧନ ପର୍ବତକୁ ଧାରଣ କଲେ। ଦଧାର ଲୀଳୟା କୃଷ୍ଣ ଧାରଣ କରନ୍ତି ବହୁତ କଷ୍ଟରେ କି ନା ନା ଲୀଳୟା ବହୁତ ସହଜରେ, କିଭଳି ନା ଛତ୍ରାକ ନିବ ବାଳକ, ଏମିତି ଗୋଟେ ବାଳକ ଗୋଟେ ଛତାକୁ ଛତୁ ଛତୁଟାକୁ ଉପାଡ଼ି ଦିଏ ସେଇଭଳି ଭାବରେ ଭଗବାନ କାଢ଼ି ନେଲେ ଗୋବର୍ଦ୍ଧନ ପର୍ବତକୁ। ତେଣୁ ଭଗବାନ ଏଠି ଜଣେ ପ୍ରଶ୍ନ କରିବ, ଏଠି ଜଣେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷାରେ କହୁଛନ୍ତି ଯେ କେମିତି ଏଇଟା ସମ୍ଭବ ହେବ ଯେ ଏ ଯେଉଁ ଗୋବର୍ଦ୍ଧନ ରହିଛନ୍ତି ଏ ଗୋବର୍ଦ୍ଧନ ଭିତରେ କେମିତି ସମସ୍ତ ଆସି ଆଶ୍ରୟ ନେଇପାରିବେ, ସମସ୍ତ ବ୍ରଜବାସୀମାନେ ଆଶ୍ରୟ ନେଇପାରିବେ। ଏଠି 25 ଅଧ୍ୟାୟ 20 ଶ୍ଳୋକରେ ଏଠି ବିଷ୍ଣୁ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷ୍ୟ କରି ନନୁ କ୍ରୋଶତ୍ରୟ ମାତ୍ରସ୍ୟ ଗୋବର୍ଦ୍ଧନସ୍ୟ ତଳେ ସର୍ବବ୍ରଜସ୍ଥା କଥଂ ମାନ୍ତୁ। ଏଇ ତିନି କୋଶର ଯେଉଁ ଗୋବର୍ଦ୍ଧନ ରହିଛି ତା ତଳେ ତା ଭିତରେ କେମିତି ସର୍ବବ୍ରଜ 16 କୋଶର ବ୍ରଜ ଯେଉଁ ରହିଛି ଯୋଜନ ଚତୁଷ୍ଟୟ, ଯୋଜନ ଚତୁଷ୍ଟୟ ଯେଉଁ ବ୍ରଜ ରହିଛି କେମିତି ରହିବ। ତେଣୁ ଆର ଉତ୍ତରରେ ତ୍ରୈଲୋକ୍ୟମପି ଉତ୍ସତି କିଂ ପୁନଃ ବ୍ରଜ, ତ୍ରିଲୋକ ବି ରହିଛି ଭଗବାନଙ୍କର ଇଏ ଅଦ୍ଭୁତ ଲୀଳା ଭଗବାନଙ୍କର, କାହିଁକି ନା କୁହାଯାଏ ଏ ଯେଉଁ 16 କୋଶ ବୃନ୍ଦାବନର ଗୋଟିଏ କୋଣରେ ସମଗ୍ର ବୈକୁଣ୍ଠ ରହିଛି। ତେଣୁ ଏଇଭଳି ଭାବରେ ଭଗବାନ ସମସ୍ତଙ୍କୁ ଆଶ୍ୱାସନ ଦେଲେ ଏବଂ ସମସ୍ତେ ସେଇ ଗୋବର୍ଦ୍ଧନ ତଳେ ଆଶ୍ରୟ ଗ୍ରହଣ କରିଛନ୍ତି। ଇନ୍ଦ୍ର ଯେତେ ସୃଷ୍ଟି କରୁଛନ୍ତି, ଯେତେ ବଜ୍ରାଘାତ କରୁଛନ୍ତି, ଯେତେ ମାରୁତ ପବନରେ ବହୁତ ଯେତେ ପବନ ଚାଷ ପବନ ବହିଲେ ମଧ୍ୟ ବ୍ରଜବାସୀମାନେ ବହୁତ ଆନନ୍ଦରେ ରହିଛନ୍ତି। ଭଗବାନଙ୍କର ମୁଖକୁ ସମସ୍ତେ ଦର୍ଶନ କରୁଛନ୍ତି, ଭଗବାନଙ୍କର ଆଉ ଗୋଟେ ଐଶ୍ୱର୍ଯ୍ୟ ପ୍ରକାଶ କରିଛନ୍ତି। ସର୍ବତ୍ର ସର୍ବତଃ ପାଣି ପାଦଂ ତତ୍ ସର୍ବତୋ ଅଖି ଶିରୋମୁଖମ୍, ସବୁଠାରେ ଭଗବାନଙ୍କର ଅଖି ସବୁଠାରେ ମୁଖ ରହିଛି। ତେଣୁ ଯଦିଓ ଭଗବାନ ଗୋଟିଏ ଆଡ଼େ ମୁଖ ରହିଛି, କିନ୍ତୁ ସମସ୍ତେ ଦେଖୁଛନ୍ତି ତାଙ୍କର ମୁଖ, ସମସ୍ତେ ଭାବୁଛନ୍ତି ଭଗବାନ ଆମ ଆଡ଼କୁ ଅନୁସାରେ ରହିଛନ୍ତି। ଏତେ ଦିନ ପର୍ଯ୍ୟନ୍ତ, 7 ବର୍ଷ ପର୍ଯ୍ୟନ୍ତ ଭଗବାନଙ୍କର କେଉଁ ଏକ ସମୟରେ ଏତେ ସମୟ ଧରି କୁଟ ରହିନଥିଲେ, ଲୀଳା କରିନଥିଲେ, ଏକ ସମୟରେ ସମସ୍ତଙ୍କ ପାଖରେ ରହି ଲୀଳା କରୁଛନ୍ତି। ଏ ଭଗବାନଙ୍କର ଗୋଟିଏ ଅଦ୍ଭୁତ ଲୀଳା। ତେଣୁ ଏଇଭଳି ଭାବରେ ଯେତେବେଳେ ବହୁତ ଇନ୍ଦ୍ର ତାଙ୍କର ସମସ୍ତ ଶକ୍ତି ପ୍ରୟୋଗ କରିକି ମଧ୍ୟ କିଛି କରିପାରିଲେ ନାହିଁ, ସେତେବେଳେ ତାଙ୍କର ଗର୍ବ ଆସ୍ତେ ଆସ୍ତେ ନଷ୍ଟ ହେଲା, ଭୟ କରିବା ପାଇଁ ଆରମ୍ଭ କଲେ। ଇନ୍ଦ୍ରପଦ ପ୍ରାପ୍ତ ହୋଇଛନ୍ତି, ଯେଉଁ ପାଇଁ ଏତେ ଗର୍ବ ହୋଇଥିଲା, ସେଇ ଇନ୍ଦ୍ରପଦ ତାଙ୍କୁ ଭଗବାନ ପ୍ରଦାନ କରିଛନ୍ତି। ଜଣେ ଯେତେବେଳେ 100ଟି ଯଜ୍ଞ କରିବେ, ସେତେବେଳେ ସେ ଇନ୍ଦ୍ରପଦ ପ୍ରାପ୍ତ ହେବା ପାଇଁ ଯୋଗ୍ୟ ହେବେ। ଶତକ୍ରତୁ ଆମକ୍ରତୁ, ଏଇ ଶତକ 100ଟି ଯଜ୍ଞ କଲେ, ଅଶ୍ୱମେଧ ଯଜ୍ଞ କଲେ ଜଣେ ଇନ୍ଦ୍ରପଦ ପ୍ରାପ୍ତ ହେବେ। ତେଣୁ ଇଏ ଯେ ପୁରନ୍ଦର, ଇଏ ଯେ ହେଉଛନ୍ତି ଅଦିତିଙ୍କର ପୁତ୍ର ଇନ୍ଦ୍ର ପୁରନ୍ଦର, ସେ ସେଇଭଳି ଭାବରେ ପୂର୍ବ ଜନ୍ମରେ 100ଟି ଯଜ୍ଞ କରିଥିଲେ, ଯେଉଁଥିପାଇଁ କି ଆଜି ସେ ଇନ୍ଦ୍ରପଦ ପ୍ରାପ୍ତ ହୋଇଛନ୍ତି। କିନ୍ତୁ ଏ ଇନ୍ଦ୍ରପଦ କେତେବେଳେ କିଏ ନେଇଯାଉଛନ୍ତି ତା ଠିକ୍ ଠିକଣା ନାହିଁ, ଭଗବାନ ମୋତେ କେତେବେଳେ ନେଇଯିବେ। ତେଣୁ ଆଜି ତାଙ୍କର ଭୟ ହେଇଯାଇଛି, କ'ଣ କରିବେ। ତେଣୁ ଯାହା ହଉ, ବର୍ତ୍ତମାନ ଯେତେବେଳେ ଇନ୍ଦ୍ର ତାଙ୍କର ସବୁ ସମସ୍ତ ପ୍ରକାର ଚେଷ୍ଟା ମାଧ୍ୟମରେ ଆଉ କିଛି କରିପାରିଲେ ନାହିଁ, ସେତେବେଳେ ସେ ଫେରିଗଲେ ଏବଂ ଭଗବାନ ଦେଖିଲେ ବର୍ତ୍ତମାନ ବୃଷ୍ଟି ବନ୍ଦ ହେଇଯାଇଛି। ତେଣୁ ସେ ସମସ୍ତଙ୍କୁ କହିଲେ, ତମେ ନିଜ ନିଜ ଘରକୁ ଯାଅ। ତେଣୁ ତାପରେ ଭଗବାନ ପୁଣି ଗୋବର୍ଦ୍ଧନକୁ ଯଥା ସ୍ଥାନରେ ରଖିଦେଲେ, ଯଥା ପୂର୍ବମ ତଥା ପରମ ରଖିଦେଲେ। ଏବଂ 26 ଅଧ୍ୟାୟରେ ଏଇ ଗୋପମାନଙ୍କର ବିସ୍ମୟ ବିଷୟରେ ବର୍ଣ୍ଣନା କରାଯାଇଛି। ଗୋପମାନେ ସ୍ମରଣ କରୁଛନ୍ତି, କୃଷ୍ଣ କିଭଳି, କିଏ ପ୍ରକୃତରେ, କିଏ କ'ଣ ସାଧାରଣ ଜଣେ ଗୋପ ବାଳକ ନା ଆଉ କିଏ। କାରଣ ସବୁ ଭଗବାନ ସେଇ ଯେଉଁ କୃଷ୍ଣଙ୍କର ଲୀଳାକୁ ସବୁ ସ୍ମରଣ କରୁଛନ୍ତି। ଯେତେବେଳେ 6 ଦିନ ରହିଥିଲେ, ଯେଉଁ ରହିଛି ବକି ପୁତନାକୁ ବଦ୍ଧ କରିଥିଲେ, 3 ମାସରେ ଶକଟାସୁର ବଦ୍ଧ କରିଥିଲେ, 1 ବର୍ଷରେ ତୃଣାବର୍ତ୍ତୀକୁ ବଦ୍ଧ କରିଥିଲେ, ଏଇଭଳି ଭାବେ ଅନେକ ଅସୁର ବଦ୍ଧ କରିଛନ୍ତି, ଏ ପ୍ରକୃତରେ କିଏ। ତେଣୁ ନନ୍ଦ ତାଙ୍କର ଯେଉଁ ଭଗବାନଙ୍କର 100 ଦିନରେ ଯେଉଁ ଲୀଳାଟି ହେଇଥିଲା, ନାମକରଣ ଲୀଳାଟି, ସେଇ କଥାକୁ କହିଲେ। ଗୋପନୀୟ ଥିଲା, କେହି ଜାଣିନଥିଲେ। ଗର୍ଗାଚାର୍ଯ୍ୟ ଯେତେବେଳେ ଭଗବାନଙ୍କୁ ନାମକରଣ କରିଥିଲେ, ସେତେବେଳେ ସେ କହିଥିଲେ, ତସ୍ମାତ୍ ନନ୍ଦ କୁମାରୋୟଂ ନାରାୟଣ ସମଗୁଣୈ। ହେ ନନ୍ଦ ମହାରାଜ, ଏ ତବାତ୍ମା ଯେଉଁ ସେଠି କହିଥିଲେ, ଏଠି ନନ୍ଦ ମହାରାଜ ଟିକେ ବଦଳିକରି କହୁଛନ୍ତି। ଉପବାସୀମାନଙ୍କର ସ୍ନେହ ଉତ୍ପନ୍ନ ନିମିତ୍ତ ସେ କହୁଛନ୍ତି, ଗର୍ଗାଚାର୍ଯ୍ୟ କହିଥିଲେ, ଏ ଯେଉଁ ବାଳକ ଇଏ ନାରାୟଣ ସମଗୁଣୈ, ଏ ନାରାୟଣଙ୍କ ଭଳି ଗୁଣ ରହିଛି ତାଙ୍କର। ଶ୍ରିୟା କୀର୍ତ୍ତିଆନୁଭାବେନ ତତ୍ କର୍ମସୁ ନ ବିସ୍ମୟ। ତାଙ୍କର ଯେଉଁ ଐଶ୍ୱର୍ଯ୍ୟ ସବୁ ରହିଛି, ତାଙ୍କର ସବୁ ଯେଉଁ କୀର୍ତ୍ତି ରହିଛି, ଏଥିରେ କିଛି ବିସ୍ମୟ କରିବାର ନାହିଁ, କାରଣ ଏ ନାରାୟଣଙ୍କ ଭଳି ଗୁଣ ତାଙ୍କର ରହିଛି। ତେଣୁ ଯାହା ହଉ, ଏଇଭଳି ଭାବରେ 37 ଅଧ୍ୟାୟରେ ଇନ୍ଦ୍ର ତାଙ୍କର, ଏଇ 26 ଅଧ୍ୟାୟରେ ଏଇ ଯେଉଁ ରହିଛି ଗୋଟେ ବିଷ୍ଣୁ ଚକୁର ଠାକୁର ତାଙ୍କର ଭାଷାରେ ଗୋଟେ କହିଛନ୍ତି, ଯେ ହେ ରାଜନ୍, ଇନ୍ଦ୍ର କୋପୋତ୍ଥ ଉତ୍ଥିତା ବଜ୍ର ଅଶ୍ମୁ ବର୍ଷାଧିକାତ୍ ମହାସଙ୍କଟାତ୍ ଗୋବର୍ଦ୍ଧନ ଉଦ୍ଧୃତ୍ୟ ତଦାଶ୍ରିତଂ ଗୋଷ୍ଠଂ ରକ୍ଷନ୍ ତନ୍ ମଖ ପ୍ରବର୍ଦ୍ଧନ ପଣ୍ଡିତ କୃଷ୍ଣ ଯଥା ସୁରଲୋକ ଗର୍ଭହନ୍ତା ପ୍ରୀଣାଦି ଇତି ମନୋଗତ ଭାବ ଇତି ଆଶେନ పరికితం స్వంతపాతం మానయన్ కృష్ణ పితిం ప్రీతిం పాఠ్యతి. జగులి భావరే హే రాజన్, హే పరికిత్, ఇంద్రంకర కోపరు ଯେଉଁ ଏଇ ଯେଉଁ ବଜ୍ର ବା ଏସବୁ ଯେଉଁ ବିଷ୍ଣୁ ବର୍ଷା ଇତ୍ୟାଦି ସବୁ ହେଇଥିଲା, ମହାସଙ୍କଟ ହେଇଥିଲା, ଭଗବାନ ଗୋବର୍ଦ୍ଧନ ଧାରଣ ଉଦ୍ଧାର କରି ଗୋବର୍ଦ୍ଧନକୁ ଧାରଣ କରି ତାଙ୍କର ଆଶ୍ରୟରେ ଥିବା ଗୋଷ୍ଠମାନଙ୍କର ଗାବୀମାନଙ୍କର ଗୋପମାନଙ୍କର ରକ୍ଷା କରିଥିଲେ ଏବଂ ତନ୍ମଖ ପ୍ରବର୍ତ୍ତନ ଏଇ ଗୋବର୍ଦ୍ଧନ ପୂଜା ଆରମ୍ଭ କରିଥିଲେ. ତନ୍ମଖ ପ୍ରବର୍ତ୍ତନ ପଣ୍ଡିତ କୃଷ୍ଣ ଯଥା ସୁରଲୋକ ଗର୍ଭହନ୍ତା, ସେଇଭଳି ଭାବରେ ଭଗବାନ ଏଇ ଯେଉଁ ସୁରଲୋକଙ୍କର ଗର୍ଭହନ୍ତା ପ୍ରିଣା ମନୋଭାବ ସୁରଲୋକ ଦେବତାମାନଙ୍କର ଯେଉଁ ଗର୍ଭକୁ ନଷ୍ଟ କରିଥିଲେ ହନ୍ତ କରିଥିଲେ. ଇତିହାସେନ ପରୀକ୍ଷିତଂ ସ୍ୱାନ୍ତପାତ ମନୟନ କୃଷ୍ଣ ପ୍ରୀତି ପ୍ରାର୍ଥୟତେ. ସେଇଭଳି ଭାବରେ ପରୀକ୍ଷିତ ମହାରାଜ ମଧ୍ୟ ଆଜି ସେ ମଧ୍ୟ ଏଇ ମୁନିଙ୍କର ବାକ୍ୟରେ ସେ ମଧ୍ୟ ଅଭିଶାପ ପ୍ରାପ୍ତ ହେଇଛନ୍ତି, ତେଣୁ ତାଙ୍କୁ ମଧ୍ୟ ଭଗବାନ ବ୍ୟବସ୍ଥା କରୁଛନ୍ତି, ରକ୍ଷା କରୁଛନ୍ତି ସେଇ ଅଭିଶାପରୁ. କିଭଳି ନା କୃଷ୍ଣ ପ୍ରୀତି ପ୍ରାର୍ଥୟତେ, ସେ କୃଷ୍ଣଙ୍କର ପ୍ରୀତି ପ୍ରାର୍ଥନା କରୁଛନ୍ତି, ଭାଗବତ କଥା କହୁଛନ୍ତି, ଏହାଦ୍ୱାରା କୃଷ୍ଣଙ୍କର ପ୍ରୀତି ପ୍ରାର୍ଥନା କରୁଛନ୍ତି. ତେଣୁ ଏଇଭଳି ଭାବରେ ସତେଇଶ ଅଧ୍ୟାୟରେ ଇନ୍ଦ୍ର ଆସି ବ୍ରହ୍ମାଙ୍କ ପାଖକୁ ଯାଇଥିଲେ. ବ୍ରହ୍ମା ନିଜେ ବି ସେଇ ଭୁଲ କରିଥିଲେ, ଭଗବାନ ପରୀକ୍ଷା କରିଥିଲେ, ଭଗବାନଙ୍କର ପଞ୍ଚମ ବର୍ଷରେ ଭଗବାନଙ୍କର ଯେଉଁ ବତ୍ସାମାନଙ୍କୁ ନେଇଯାଇଥିଲେ, ତାଙ୍କ ସାଙ୍ଗ ବାଳକମାନଙ୍କୁ ନେଇଯାଇଥିଲେ. ତେଣୁ ବ୍ରହ୍ମା କହିଲେ ତୁମେ ଯାଅ, ସୁରଭିଙ୍କ ପାଖକୁ ଯାଅ, ଗୋଲୋକକୁ ଯାଇ ସୁରଭିଙ୍କୁ ନେଇକି ଯାଅ ଏବଂ କ୍ଷମା ପ୍ରାର୍ଥନା କର. ତେଣୁ ସେ ସୁରଭିଙ୍କୁ ଆଣି ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରୁଛନ୍ତି, ଅନେକ ସ୍ତୁତି କରିଛନ୍ତି ଭଗବାନଙ୍କୁ, ଗୋବିନ୍ଦ କୁଣ୍ଡ ଅଭିଷେକ କରିଛନ୍ତି, ସେ ସେଇଥିରେ ଗୋବିନ୍ଦ କୁଣ୍ଡ ହେଇଛନ୍ତି. ଗୋବର୍ଦ୍ଧନର ଗୋଟେ ଦେଶରେ ସେ ରହିଛି, ଗୋଟେ ରହିଛି ଗୋବିନ୍ଦ କୁଣ୍ଡ ବର୍ତ୍ତମାନ ମଧ୍ୟ ଅଛନ୍ତି. ତେଣୁ ଇନ୍ଦ୍ର ବହୁତ ସ୍ତୁତି କରୁଛନ୍ତି, ନମସ୍ତୁଭ୍ୟଂ ଭଗବତୀ ପୁରୁଷାୟ ମହାତ୍ମନେ ବାସୁଦେବାୟ କୃଷ୍ଣାୟ ସାତୁତାମ୍ପତୈ ନମଃ. ହେ ପ୍ରଭୁ, ହେ ଭଗବାନ, ଆପଣ ପ୍ରକୃତରେ ପୁରୁଷ ଏବଂ ଆପଣ ହେଉଛନ୍ତି ମହାତ୍ମା, ମହାତ୍ମାନେ ଆପଣ ପ୍ରକୃତରେ ବସୁଦେବଙ୍କର ପୁତ୍ର ଶୁଦ୍ଧ ସପ୍ତସ୍ତରରେ ଅଛନ୍ତି. ଆମର ରଜତମ ଗୁଣ ପ୍ରଭାବରେ ଆମେ ବିଭିନ୍ନ ପ୍ରକାର ଭୁଲ ଭଟକା କରିଦେଉଛୁ, କିନ୍ତୁ ପ୍ରଭୁ ଆପଣ ହେଉଛନ୍ତି ଶୁଦ୍ଧ ସପ୍ତସ୍ତରର. ତେଣୁ ଆପଣ ହେ କୃଷ୍ଣ ଆପଣଙ୍କର ଭକ୍ତମାନଙ୍କୁ ଆପଣ ହେଉଛନ୍ତି ରକ୍ଷା କରନ୍ତି, ସତତା ପତେଇ ନମଃ, ମୁଁ ଆପଣଙ୍କୁ ପ୍ରଣାମ କରୁଛି, ମୋତେ କ୍ଷମା କରନ୍ତୁ. ଏଇଭଳି ଭାବରେ ଅନେକ ପ୍ରାର୍ଥନା କରି ଭଗବାନଙ୍କର କୃପା ପ୍ରାପ୍ତ ହୋଇଛନ୍ତି ଏବଂ ସୁରଭି ମଧ୍ୟ ଭଗବାନଙ୍କୁ ସ୍ତୁତି କରିଛନ୍ତି. ତେଣୁ ଭଗବାନ କହୁଛନ୍ତି, ମାମେଶ୍ୱର୍ଯ୍ୟ ଶ୍ରୀମଦାନ୍ଧୋ ଦଣ୍ଡପାଣି ନ ପଶ୍ୟତି ତଂ ଭ୍ରସୟାମି ସମ୍ପଦ୍ୟୋ ଯଶ୍ୟଚେ ଇଚ୍ଛା ମ୍ୟନୁଗ୍ରହମ୍. ମୁଁ ତୁମକୁ ଏ ଐଶ୍ୱର୍ଯ୍ୟ ପ୍ରଦାନ କରିଥିଲି, ଏଥିରେ ତୁମେ ଅନ୍ଧ ହୋଇଯାଇଥିଲ, ଶ୍ରୀମଦ ଶ୍ରୀ ଐଶ୍ୱର୍ଯ୍ୟ ଦ୍ୱାରା ତୁମେ ଅନ୍ଧ ହୋଇଯାଇଥିଲ, ତେଣୁ ତୁମେ ଦଣ୍ଡପାଣି ନ ପଶ୍ୟତି, ଦଣ୍ଡପାଣିକୁ ପ୍ରତ୍ୟକ୍ଷ କରିନଥିଲ. ତୁମକୁ ଯେ ଦଣ୍ଡ ପ୍ରଦାନ କରିବେ, ଦଣ୍ଡ ଦୈମତାମ ଅସ୍ମି, ଯମରାଜ ଭଗବାନଙ୍କ ଜଣେ ବିଭୂତି, ଯମରାଜ ମାଧ୍ୟମରେ ସେ ସମସ୍ତଙ୍କୁ ଦଣ୍ଡ ପ୍ରଦାନ କରନ୍ତି. ତେଣୁ ପ୍ରକୃତରେ ଭଗବାନ ହେଉଛନ୍ତି ଦଣ୍ଡ ପ୍ରଦାନ, ଦଣ୍ଡ ଦୈମତାମ ଅସ୍ମି, ଦଣ୍ଡଧାରୀମାନଙ୍କ ଭିତରେ ମୁଁ ହେଉଛି ସମସ୍ତଙ୍କୁ ଦମନ କରନ୍ତି, ଦମନ କରେ ମୁଁ, ଦଣ୍ଡ ଦୈମତାମ ଅସ୍ମି. ତେଣୁ ତୁମେ ଏ ଦଣ୍ଡଧାରୀଙ୍କୁ ଦେଖିପାରୁ ଜାଣିପାରୁନଥିଲ, ତେଣୁ ତଂ ଭ୍ରସ୍ୟାମି ସମ୍ପଦ୍ୟୋ, ତେଣୁ ଏଇଭଳି ଭାବରେ ଯେଉଁମାନେ ମଦାନ୍ଧ ହେଇଯାଆନ୍ତି, ମୁଁ ତାଙ୍କର ଏଇ ସମ୍ପଦ ଯେଉଁ ରହିଛି ଐଶ୍ୱର୍ଯ୍ୟ ଯେଉଁଥିପାଇଁ ସେ ଅନ୍ଧ ହେଇଯାଇଥିଲେ, ତାଙ୍କୁ ସେଥିରୁ ମୁଁ ତାଙ୍କୁ ଭ୍ରଂସାମି, ତାଙ୍କୁ ଭ୍ରଂସ କରିଦିଏ, ତାଙ୍କର ସେ ଐଶ୍ୱର୍ଯ୍ୟ ନେଇଯାଏ. ଯଶ ଚେଚ୍ଛାମି ଅନୁଗ୍ରହ, जाग को अनुग्रह प्रदान करने पर चाहे चिच्छामी तेणु मु तुमको कृपा करने ये व्यवस्था सब करी तेणु भगवान पाखे सुरई मध्य भगवान प्रार्थना कर भाव इंद्र सुरभि सब आकाश गंगा मंदाकिनी आनी रत्न घटिकार सब जल आनी मंदाकिनी जल एवं सुरभि जो पय जो क्षीर से अभिषेक करते जोटा को गोविंद अभिषेक भी कहु गोविंद कुंड भी कहु विभिन्न देवादेवी मैंने मुन ऋषि मैंने समस्ते आसी से कीर्तन करते भगवान स्तुति करते गोविंद कुंड नाम नामित होता तेनाली भाव में चारोटी अध्याय भगवान जो लीलाटी गोवर्धन पूजा गोवर्धन धारण लीलाटी वर्णना कर तेणु आज आम आम सौभाग्य क्रमे मायापुर इंस्टिट्यूट आम यथा को कहले तेणु भगवान पादपद्म से गोवर्धनधारी भगवान पादपद्म आम प्रणत नवेदन करी कथा को विश्राम दवा जय श्रीमद्भागवतम की जय श्री गोपाल महाराज की जय श्री गुरुदेव की आनंद कोटि वैष्णवंद की दाई गौर प्रेमानंदी और वरिष्ठ श्री गुरु।